ओम शांति ओम शांति। आज 5 जुलाई 2026 आज अव्यक्त महावाक्य पुनरावृत्ति तारीख 15 डिसेंबर 2010 मूलर हेडिंग मोर को तोर रे परिवर्तन करी चिंतामुक्त सम्राट हुओ गोटे सेकेंड रे व्यर्थ को बिंदु लगाइबार अभ्यासी होई प्रत्येक विकल्प तथा समय को सफल कर। मोर को तोर रे परिवर्तन करी चिंतामुक्त सम्राट हुओ गोटे सेकेंड रे व्यर्थ को बिंदु लगाइबार अभ्यासी होई प्रत्येक विकल्प तथा समय को सफल कर। आज बापदादा चारिआड़ निजर चिंतामुक्त सम्राट पिला देखुछंती एभली चिंतामुक्त सम्राट मान सभा समय रे ही देखा मिली था कहीं एवं ही बाबा चिंता को हरण कर चिंतामुक्त सम्राट कर तुम मान सभा समय रे ही देखा मिलूच तुम्हें समस्ते अमृत बेलार उठवा ठार् चिंतामुक्त स्थित स्थित हो जाऊ खाई कर्म करिंता ना शोवा समय चिंतामुक्त एभली सम्राट अट ता सहित चिंतामुक्त सम्राट अट उठ सुओ किंतु चिंतामुक्त एभली अनुभव करुछ तो कहीं तुम्हें समस्ते बाबा निजर चिंता दे खुशी निशा ग्रहण कर चिंतामुक्त सम्राट हो जादि चलु चलु कौन चिंता आसी जाऊ तेबे से तुमको कौन करदे जदि तुम निशा रही तेज मस्तक आलोकर चमक झलसी जादि चिंता आसी जाऊ तेज बोझर टोके आसी जा एबे कह तुमको आलोकर चमक भल लगुच ना बोझर टोके भल लगुच तेरे चिंतामुक्त सम्राट निजक प्रिय लगी जो भाई स्थित उड़ू था चमकुवा आलोक को देख अन्तरे स्नेह सृष्टि से बापदादा सर्वदा पिला चिंतामुक्त सम्राट स्थित अर्थात यही स्मृति स्वरूप स्थित कर चलती तुम मान चित्र भक्त मान दुईटी मुकुटधारी रूप से देखाउछंती गोटी हेला आलोकर मुकुट द्वितीय विकार गुड़िक उपरे विजय प्राप्त करी सम्राट हेबार मुकुट एइभली डबल मुकुट देखा जाउछि सेतिपई बापदादा प्रत्येक संतान को सर्वदा एही शिक्षा देउछंती जे सर्वदा मौजरे रहिबा बहुत असहज अटे काहेकि सहज अटे केवल हद्र मोर पणिया बाबा को देई दियो मोर को जदि तोर करि देबो तबे चिंतामुक्त सम्राट होइ जेबो मात्र गोटे ही शब्दर पार्थक्य अटे तोर मोर तो एवं मो ए दुईटी शब्दर पार्थक्य रे चिंतामुक्त सम्राट हो सहज अटे ना समस्ते चिंतामुक्त सम्राट हो ना एबे भी चिंता रही जदि केबे भी आत्मिक निशा परिवर्ते चिंता आसी जाउछि तबे यहार कारण केवल तोर परिवर्ते मोर भाविबा द्वारा चिंता आसी जाउछि तबे समस्तंकर वास्तविक फलाफल कोन सबु चिंता दे देछ ना मझेरे मझेरे नशा को छाड़ी चिंता को नहीं जाऊ कौन चिंता आसुचि ना चिंतामुक्त स्थित रहुछ जो माने सर्वदा चिंतामुक्त सम्राट स्थित रहुचंति से माने हाथ उठाओ चिंतामुक्त सम्राट पक्का ना केबे केबे चिंतामुक्त सम्राट हाथ ऊपर को उठाओ केबे केबे बाला मध्ये अछंति सेवार चिंता रहिबा अलग कथा किंतु सेही चिंता तो अन्य मानको मध्ये चिंतामुक्त करिवार आधार अटे निजर संस्कार कारण चिंता आसुची तेज सही समय ही मोर परिवर्ते तोर रे परिवर्तन कर दियो बाबा को सब चिंता दे दियो एवं आत्मिक निशार उपहार नहीं जाओ कहीं बाबा केवल पिला चिंता को नहीं आत्मिक निशा देवाई आसी तेणु चेक कर मो भितर केबे केबे बहुत समय संस्कार प्रकट हो जाऊ ना तो कहीं बापदादा किसी समय हम पिला कथा शुणाई आसुचे वर्तमान समय अनुसार केबे भी किछि भी होई पारे एवं आउ केबे भी होई पारे सेथिपई प्रत्येक संतान को निजे उपरे एतिकी ध्यान देबा को हेबो जे गोटिए सेकेंड भीतर जदि बिंदु लगाइबा को चाहिबो तबे लगाई पारिबो तो धरी नियो जदि कोनोसी व्यर्थ संकल्प आसी जाउछि तबे बिंदु लगाई गोटिए सेकेंड भीतर व्यर्थ को समाप्त करि पारिबो कि एतिकी अभ्यास अछि तो ना सेतिकी बेले समय परिस्थिति अनुसार पुरुषार्थ करी व्यर्थ को समाप्त करिवार आवश्यकता पड़ो लगवाक चाहूव बिंदु किंतु लागी जाऊ प्रश्नवाचक चिन्ह काही कण किपरी से बेले जदि भाविक लगे तेरे भविष्य जो लक्ष्य रखुच बाबा साथ घर को जीवार बाबा तो गोटे सेकेंड चली जी कहीं बिंदु अटंती सेकेंड बिंदु अटे ଏବଂ ଫୁଲ୍ ଷ୍ଟପ୍ ମଧ୍ୟ ବିନ୍ଦୁ ଅଟେ। ତେଣୁ ତୁମମାନଙ୍କର ସେତିକି ଅଭ୍ୟାସ ଅଛି ତ, ସେଥିପାଇଁ ଏବେଠାରୁ ଯଦି ଏହି ଅଭ୍ୟାସର ଅଭ୍ୟାସୀ ହୋଇଯିବ, ତେବେ ବାବାଙ୍କ ସମାନ ଶ୍ରୀମତର ହାତରେ ହାତ ଦେଇ ନିଜର ଘରେ ପହଞ୍ଚିଯିବ। ସେଥିପାଇଁ ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି ଯେ ଦୁଇଟି କଥା ଉପରେ ବିଶେଷ ଧ୍ୟାନ ଦିଅ। ସେହି ଦୁଇଟି କଥା କ'ଣ? ଗୋଟିଏ ହେଲା ସଂକଳ୍ପ ରୂପକ ସମ୍ପତ୍ତି ଏବଂ ଦ୍ୱିତୀୟଟି ସମୟ ରୂପକ ସମ୍ପତ୍ତି। ଏମିତି ତ ଅନେକ ଗୁଡ଼ିଏ ସମ୍ପତ୍ତି ମିଳିଛି, ଜ୍ଞାନର ସମ୍ପତ୍ତି, ଶକ୍ତିର ସମ୍ପତ୍ତି, ଯୋଗ ଦ୍ୱାରା ଯାହା ବି ସବୁ ମୁଖ୍ୟ ସମ୍ପନ୍ନ ହେବାର ଉପାୟ ଗୁଡ଼ିକ ରହିଛି, ସବୁକିଛି ପ୍ରାପ୍ତ କରାଇ ଦିଆଯାଉଛି। କାହିଁକି ନା ଏହି ସଙ୍ଗମ ଯୁଗର ସମୟ ସାରା କଳ୍ପ ଭିତରେ ବିଶେଷ ଅମୂଲ୍ୟ ସମୟ ଅଟେ। କେବଳ ଏହି ସମୟରେ ହିଁ ଯେତିକି ପ୍ରାପ୍ତି କରିବାକୁ ଚାହିଁବ ସେତିକି କରିପାରିବ। କାହିଁକିନା ଏହି ଗୋଟିଏ ଜନ୍ମ ମହାନ ଜନ୍ମ ଅଟେ। ଏହି ଗୋଟିଏ ଜନ୍ମରେ ଅନେକ ଜନ୍ମର ପ୍ରାରବ୍ଧ ଜମା କରିବାକୁ ହେବ। ତେଣୁ ସଙ୍ଗମ ଯୁଗର ସମୟକୁ ଗୋଟିଏ ସେକେଣ୍ଡ ମଧ୍ୟ ନଷ୍ଟ କରିବାର ନାହିଁ। ଗୋଟିଏ ସେକେଣ୍ଡର ସମ୍ପର୍କ ଅନେକ ଜନ୍ମ ସହିତ ରହିଛି। ଜମା କରିବାର ଗୋଟିଏ ବର୍ଷ ଅନେକ ବର୍ଷର ପ୍ରାପ୍ତିର ଆଧାର ଅଟେ। ସେଥିପାଇଁ ଏହି ସମୟର ମୂଲ୍ୟ ସେକେଣ୍ଡ ବା ମିନିଟ୍ ନୁହେଁ, ଏକ ଘଣ୍ଟା ମଧ୍ୟ ମହାନ ଅଟେ ଏବଂ ଏକ ସେକେଣ୍ଡ ମଧ୍ୟ ମହାନ ଅଟେ। ଏବଂ ସଂକଳ୍ପ ହେଲା ଏହି ସଙ୍ଗମ ଯୋଗୀ ଜନ୍ମର ବିଶେଷ ଆଧାର। ଦେଖ, ତୁମେମାନେ ଯେଉଁ ଯୋଗ ଲଗାଉଛ ତାକୁ ମନମନା ଭୋଗ କହୁଛ ନା, ଏବଂ ଏହା ହିଁ ମୂଳଦୁଆର ଆଧାର ଅଟେ। ମନର କାମ ହିଁ ହେଉଛି ସଂକଳ୍ପ କରିବା। ସଂକଳ୍ପ ଦ୍ୱାରା ହିଁ ଯୋଗର ଯାତ୍ରାର ଅନୁଭବ କରୁଛ। ପରସ୍ପର ଭିତରେ ମଧ୍ୟ ଖାସ୍ କରି ଭିନ୍ନ ଭିନ୍ନ ସଂକଳ୍ପ ଦେଇ ଅଭ୍ୟାସ କରାଉଛ ନା? ସମସ୍ତେ ଚେକ୍ କର, ସାରାଦିନ ଭିତରେ ଚାଲିବା, ବୁଲିବା, କର୍ମ କରିବା ଏବଂ ସମ୍ବନ୍ଧରେ ଆସିବାରେ ସମୟର ବେଗ ଅମୂଲ୍ୟ ରୂପରେ ରହିଥିଲା ତ? କାହିଁକିନା ସମୟ ଅମୂଲ୍ୟ ଅଟେ, ସଂକଳ୍ପ ମଧ୍ୟ ସ୍ଥିତିକୁ ସର୍ବଶକ୍ତିବାନ କରିଦେଉଛି। ତେବେ ବାପଦାଦା ବାରମ୍ବାର କହି ଚାଲିଛନ୍ତି, ହେ ବାପଦାଦାଙ୍କର ଗେହ୍ଲା ସନ୍ତାନମାନେ, ହୃଦୟରେ ସ୍ଥାନ ପାଇଥିବା ପିଲାମାନେ, ବ୍ୟର୍ଥର ଖାତାକୁ ସମାପ୍ତ କର, ସଫଳ କର। ସଫଳ କରିବା ହିଁ ସଫଳତା ଅଟେ। ମାତ୍ର ଗୋଟିଏ ସେକେଣ୍ଡ ହିଁ ନଷ୍ଟ ହୋଇଛି, ଏଭଳି ଭାବ ନାହିଁ। ପ୍ରତ୍ୟେକ ସେକେଣ୍ଡ, ପ୍ରତ୍ୟେକ ସଂକଳ୍ପ ସଫଳ ହେଲା ତ ନିଜ ଉପରେ ଏତିକି ଧ୍ୟାନ ଦେବାକୁ ହିଁ ପଡ଼ିବ। ଏତିକି ଫୁଲ୍ ଷ୍ଟପ୍ ଲଗାଇବାର ଚେକିଂ କର, ଉପରୁଆ ହୁଅ ନାହିଁ। ବାପଦାଦା ତ କହୁଥିଲେ, କିନ୍ତୁ ମୁଁ ବୁଝିପାରିନଥିଲି, ସମୟ ବିଷୟରେ ଭାବି ନଥିଲି। ସମୟ ଏତେ ତୀବ୍ର ବେଗରେ ଚାଲିଯାଉଛି ଏବଂ ଯିବ ମଧ୍ୟ। ଏବେ ବାପଦାଦା ସବୁ ପିଲାଙ୍କଠାରୁ ଅବହେଳା ପଣିଆକୁ ନେଇଯିବା ପାଇଁ ଚାହିଁଛନ୍ତି। ଏକଥା ଶୁଣିବାକୁ ଚାହୁଁନାହାନ୍ତି ଯେ ମୁଁ ତ ବୁଝିପାରିନଥିଲି, ଭାବି ନଥିଲି। ଏବେ ବର୍ଷ ମଧ୍ୟ ନୂଆ ଆସିବାକୁ ଯାଉଛି। ଏବେ ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ବ୍ରାହ୍ମଣ ସଂସ୍କାରର ଅବହେଳା ପଣିଆ ସାଥିରେ ଆଳସ୍ୟ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଅଛି। ଏହି ବର୍ଷକୁ ଶେଷ ହେବା ପାଇଁ ଯେତିକି ସମୟ ଆଉ ବାକି ରହିଛି ସେଥିରେ ଏହି ଅଭ୍ୟାସ କରିବା ଆରମ୍ଭ କରିଦିଅ, ଏବଂ ଯେତେବେଳେ ନୂତନ ବର୍ଷ ଆରମ୍ଭ ହୋଇଯିବ ସେତେବେଳେ ସାହସ କରି ସଂକଳ୍ପ କରିବ ଏବଂ ଏହାକୁ ବିଦାୟ ଦେଇଦେବ। ବର୍ଷ ସହିତ ଏହାକୁ ମଧ୍ୟ ବିଦାୟ ଦେଇଦେବ। କ'ଣ ଦେଇପାରିବ ତ? ଦେଇପାରିବ ତ? ଯେଉଁମାନେ ଦେଇପାରିବେ ସେମାନେ ହାତ ଉଠାଅ। ସମସ୍ତେ ହାତ ଉଠାଇଲେ। ବାହ ବଚେ ବାହା, ହାତ ଉଠାଇବାରେ ତ ବାପଦାଦାଙ୍କୁ ବହୁତ ଖୁସି କରିଦେଉଛ। ବାବା ଦେଖୁଛନ୍ତି ଯେ ବହୁତ ପିଲାଙ୍କର ହାତ ଉଠାଇବାର ପ୍ରତିଦାନ ଦେବା କଥା ସ୍ମୃତିରେ ରହୁଛି, ଆଉ କେହି କେହି ମନେ ରଖିବାରେ ମଧ୍ୟ ବେପରୁଆ ହୋଇଯାଉଛନ୍ତି। ବାପଦାଦାଙ୍କ ସହିତ ବାର୍ତ୍ତାଳାପ ମଧ୍ୟ ବହୁତ ଭଲ କରୁଛନ୍ତି, ନିଶ୍ଚିତ ହୋଇଯିବ। ବାବା ଆପଣ ଦେଖିବେ ଏବେ ଏବେ ହୋଇଯିବ, ଏବେ ହିଁ ହୋଇଯିବ। ବାପଦାଦା ମଧ୍ୟ ଏହିଭଳି ବେପରୁଆ ପିଲାମାନଙ୍କର କଥା ଶୁଣି ମୁରୁକି ମୁରୁକି ହସୁଛନ୍ତି, ଆଉ କ'ଣ କରିବେ? ଭଲ କଥା, ଯଦି ଭାବୁଛନ୍ତି କରିବାକୁ ହେବ, କରିବାକୁ ହେବ, ତେବେ କରନ୍ତୁ। ଏଇଭଳି ବହୁତ ଭାବୁଛନ୍ତି କିନ୍ତୁ କରୁଛନ୍ତି କି? କରୁନାହାନ୍ତି। ତାର ଚେକିଂ କରିବା ପରେ ପୁଣି କ'ଣ କୁହାଯିବ? ସେଥିରେ ବେପରୁଆ ହୋଇଯାଇଛନ୍ତି। ତେବେ ଆଜି ଚାରିଆଡ଼ର ପିଲାମାନଙ୍କୁ ବାପଦାଦା ଶୁଣୁଛନ୍ତି, ଯେଉଁମାନେ ନିଜ ନିଜ ଦେଶରେ ନିଜ ନିଜ ସ୍ଥାନରେ ବସି ଦେଖୁଛନ୍ତି, ସେଠାରେ ମଧ୍ୟ ବହୁତ ଭଲ ଦେଖାଯାଉଛି, ଭଲ ଶୁଣାଯାଉଛି ମଧ୍ୟ। ତେଣୁ ବାପଦାଦା ସମ୍ମୁଖକୁ ଆସିଥିବା ପିଲାମାନଙ୍କୁ ଏବଂ ନିଜ ନିଜ ସ୍ଥାନରେ ବସି ଶୁଣୁଥିବା ଦେଖୁଥିବା ପିଲାମାନଙ୍କୁ ଏହି କଥା କହୁଛନ୍ତି ଯେ ଏବେ ନିଜର ପୁରୁଷାର୍ଥ ଉପରେ, ସଂକଳ୍ପ ଉପରେ ଏବଂ ସଙ୍ଗମ ଯୋଗୀ ସମୟ ଉପରେ ବିଶେଷ ଧ୍ୟାନ ଦିଅ। ସବୁ ପିଲାମାନେ ସ୍ନେହର ବିଷୟରେ ତ ଅଧିକାଂଶ ପାସ୍ ଅଟନ୍ତି, ସ୍ନେହ ଆଧାରରେ ମଧ୍ୟ ନିଜର ଭଲ ଉନ୍ନତି କରୁଛନ୍ତି। ସ୍ନେହ ଥିବା କାରଣରୁ ଏବଂ ବାବାଙ୍କଠାରୁ ସ୍ନେହର ପ୍ରତ୍ୟୁତ୍ତର ମିଳୁଥିବା କାରଣରୁ ଆଗକୁ ବଢ଼ୁଛନ୍ତି ମଧ୍ୟ। କିନ୍ତୁ ବାବା ଭାବୁଛନ୍ତି ଯେପରି ସ୍ନେହ ରଖିବା କ୍ଷେତ୍ରରେ ଅନୁଭବୀ ହୋଇ ଆଗକୁ ଆଗକୁ ବଢ଼ି ଚାଲିଛ, ସେହିପରି ଯୋଗର ବିଷୟରେ ମଧ୍ୟ ଅନେକ ଜନ୍ମର ବିକର୍ମ ବିନାଶ କରିବା ଉପରେ ମଧ୍ୟ ଆହୁରି ଅଧିକ ଧ୍ୟାନ ଦିଅ। କାହିଁକି ଜାଣିଛ? ଯଦି ବିକର୍ମ ବିନାଶ ହୋଇଯିବ ତେବେ ବାବାଙ୍କ ସାଥିରେ ମଧ୍ୟ ଯାଇପାରିବ, ନଚେତ୍ ପଛେ ପଛେ ଆସିବ। ଏବଂ ବାବା ଭାବୁଛନ୍ତି ଯେ ସ୍ନେହର ପ୍ରତିଦାନ ହେଲା ସ୍ନେହୀ ଆତ୍ମା ଯାହା କହିବ ତାହା ହିଁ କରିବାକୁ ହେବ। ବାବା ଚାହୁଁଛନ୍ତି ଯେହେତୁ ପିଲାମାନଙ୍କର ସ୍ନେହ ବାବାଙ୍କ ସହିତ ରହିଛି ତେବେ ସର୍ବଦା ସାଥିରେ ରୁହନ୍ତୁ। ରାଜଧାନୀରେ ମଧ୍ୟ ବ୍ରହ୍ମା ବାବାଙ୍କ ସାଥିରେ ରାଜଧାନୀକୁ ଆସନ୍ତୁ। ରାଜଧାନୀରେ ଆସିବା ଅର୍ଥ ରାଜ ପରିବାର ଭିତରେ ଆସନ୍ତୁ। ସିଂହାସନ ଉପରେ ଯଦିଓ ନ ବସନ୍ତୁ କିନ୍ତୁ ରାଜ ପରିବାରରେ ସାଥିତ ହୁଅନ୍ତୁ। ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି, ଏହାକୁ ଜାଣିବ କିପରି? ଯେବେଠାରୁ ତୁମେ ଆସିଛ ଜ୍ଞାନରେ ତୁମକୁ ଯେତେ ବର୍ଷ ହେଲାଣି, ସେତିକି ସମୟ ଯଦି ତୁମେ ବାପଦାଦାଙ୍କର ହୃଦୟ ସିଂହାସନ ଅଧିକାରୀ ହୋଇ ରହିଛ ଏବଂ ଯେଉଁମାନେ ଅଧିକ ସମୟ ପର୍ଯ୍ୟନ୍ତ ହୃଦୟ ସିଂହାସନ ଉପରେ ରହିଛନ୍ତି, ମାଟି ଉପରେ ପାଦ ରଖନ୍ତି, ସେମାନେ ସେହି ଅନୁସାରେ ରାଜ ପରିବାରର ପାଖାପାଖି ସମ୍ବନ୍ଧରେ ରହିବେ, ରାଜକୀୟ ପରିବାରବାଲା ହେବେ। ତେଣୁ ଯଦି ସ୍ନେହ ରହିଛି ତେବେ ସ୍ନେହ ଥିବା ଆତ୍ମା ସାଥୀ ହୋଇ ରହିବାରେ ପଛରେ ରହିବେ ନାହିଁ। ଏବେ ଯେଉଁମାନେ ହୃଦୟ ସିଂହାସନ ଅଧିକାରୀ ଅଟନ୍ତି ସେମାନେ ଦ୍ୱାପର କଳିଯୁଗରେ ମଧ୍ୟ ସମ୍ବନ୍ଧରେ ରହିବେ, ପାଖାପାଖି ରହିବେ। ସେଥିପାଇଁ ସ୍ନେହର ପ୍ରତିଦାନ ଦେବାବାଲା ହୋଇ ସର୍ବଦା ହୃଦୟ ସିଂହାସନ ଅଧିକାରୀ ହୋଇ ରୁହ ଏବଂ ଜନ୍ମ ଜନ୍ମର ଅଧିକାର ନିଅ। ସେଥିପାଇଁ ବାପଦାଦା ସମସ୍ତଙ୍କୁ ସ୍ନେହ କରୁଛନ୍ତି। ବାବା ସାର୍ଟିଫିକେଟ୍ ମଧ୍ୟ ଦେଇଛନ୍ତି ଯେ ସ୍ନେହର ବିଷୟରେ ଅଧିକାଂଶ ପିଲା ପାସ୍ ଅଟ। ଏବେ କିନ୍ତୁ ସବୁ ବିଷୟରେ ପାସ୍ ହେବାକୁ ହିଁ ପଡ଼ିବ, ପାସ୍ ହେବାକୁ ପଡ଼ିବ, ପାସ୍ ଅର୍ଥାତ୍ ପାଖରେ ରହିବାକୁ ମଧ୍ୟ ପଡ଼ିବ। ଯେଉଁ ପିଲାମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ପ୍ରଥମ ଥର ଆସିବା ଆସିଛ, ଅଧା କ୍ଲାସ୍ ତ ନୂଆ ଅଛି, ଯଦି ଆସିଛ ତେବେ ବାପଦାଦା ଆସିଥିବା ପିଲାମାନଙ୍କୁ ସ୍ୱାଗତ କରୁଛନ୍ତି, ଅଭିନନ୍ଦନ, ପ୍ରଥମ ଥର ଆସିବାର ଅଭିନନ୍ଦନ। ଯଦିଓ ବିଳମ୍ବରେ ଆସିଛ ପୁଣି ବି ଅତି ବିଳମ୍ବ ହେବା ପୂର୍ବରୁ ଆସିଯାଇଛ, ଏବେ ଏଥିପ୍ରତି ବିଶେଷ ଧ୍ୟାନ ଦିଅ ଯେ ଅଳ୍ପ ସମୟ ଭିତରେ ତୀବ୍ର ପୁରୁଷାର୍ଥୀ ହୋଇ ନିଜର ଭବିଷ୍ୟତକୁ ଯେତେ ବଢ଼ାଇବା ପାଇଁ ଚାହିଁବ ତୀବ୍ର ପୁରୁଷାର୍ଥ ଆଧାରରେ ଆଗକୁ ବଢ଼ିପାରିବ, କାହିଁକିନା ପୁଣି ବି ଏବେ ପୁରୁଷାର୍ଥ କରିବା ପାଇଁ ସୁଯୋଗ ଅଛି। ଯେତେ ଆଗକୁ ବଢ଼ିବାକୁ ଚାହିଁବ ସେତେ ଆଗକୁ ବଢ଼ିପାରିବ। ବାପଦାଦା ଏବଂ ଏହି ଦୈବୀ ପରିବାର ଉଭୟ ତୁମକୁ ଆଗକୁ ବଢ଼ିବାର ସକାଶ ଦେବେ, ସେଥିପାଇଁ ଆଗକୁ ବଢ଼, ସାହସ ରଖ। ତୁମ ସାହସ ଆଧାରରେ ବାପଦାଦା ଏବଂ ପରିବାରର ସାହାଯ୍ୟ ନିଶ୍ଚିତ ମିଳିବ, ତେଣୁ ଆଗକୁ ବଢ଼, ଠିକ୍ କଥା ନା? ହଁ କୁହ, ଆଗକୁ ବଢ଼। ଆଚ୍ଛା, ମଧୁବନ ନିବାସୀଙ୍କ ସହିତ ମଧୁବନ ବାଲା ତ ଭାଗ୍ୟବାନ ଅଟନ୍ତି, ସଂଗଠନକୁ ମଧ୍ୟ ମଜବୁତ କର ଏବଂ ସେମାନଙ୍କୁ ନିଜର ସାଥୀ କର, ଅନ୍ୟ କୌଣସି କଥାରେ ସାଥୀ କରିବାର ନାହିଁ, ଏଥିରେ ପରସ୍ପରକୁ ସାଥୀ କରି ପ୍ରଥମ ନମ୍ବର ମଧୁବନକୁ ନେବା ଉଚିତ। କ'ଣ ନେବ ତ? ଯାହା ବିତି ଯାଉଛି ତାକୁ ଭୁଲିଯାଅ, ଯାହା ବି ହୋଇଛି ସମସ୍ତେ ଦେଖିଛନ୍ତି ଶୁଣିଛନ୍ତି ଏବଂ ମଧୁବନ ନିବାସୀଙ୍କୁ ତ ବହୁତ ସୁନ୍ଦର ସୁବର୍ଣ୍ଣ ସୁଯୋଗ ମିଳିଛି, ମଧୁବନ ଭିତରେ ସମସ୍ତେ ଆସିଗଲେ, ତେଣୁ ମଧୁବନବାଲା ଯଦି ମିଳିମିଶି, ଏମିତି ନୁହେଁ ଯେ ପାଣ୍ଡବଭବନ ଅଲଗା ବା ଅନ୍ୟ କୌଣସି ସ୍ଥାନ ଅଲଗା ଅଟେ, ନା, ମଧୁବନ ମାନେ ସମସ୍ତେ ଏକ ଅଟ। ତେବେ ମଧୁବନ ନିବାସୀ କ'ଣ ଭାବୁଛନ୍ତି? କରିବ? ଯେଉଁମାନେ କରିବ ହାତ ଉଠାଅ। ସମସ୍ତେ ଉଠାଇଲେ। ଯେଉଁମାନେ ଭାବୁଛନ୍ତି କରିବାଟା କ'ଣ ବଡ଼ କଥା, ବାପଦାଦା ଅଛନ୍ତି, ଦାଦିମାନେ ଅଛନ୍ତି, ତେଣୁ କିଛି ବଡ଼ କଥା ତ ନୁହେଁ। ଦାଦିମାନେ କ'ଣ ଭାବୁଛ? ମଧୁବନ ନିବାସୀ ତ ନମ୍ବର ୱାନ୍ ଅଟନ୍ତି, ଭଲ କଥା। ବାବା ତ ସମସ୍ତଙ୍କୁ କହିଛନ୍ତି ଏହିଭଳି କରି ଦେଖାଅ, କିନ୍ତୁ ମଧୁବନ ତ ମଧୁବନ ହିଁ ଅଟେ। ତୁମେମାନେ ଭାଇବ୍ରେସନ ଦିଅ, ହୋଇ ହିଁ ଯିବ, କିଛି ବଡ଼ କଥା ନୁହେଁ, ବିଘ୍ନ ମଧ୍ୟ ଆସିପାରିବ ନାହିଁ। ଆଚ୍ଛା, ଯଦି କିଛି ଘଟଣା ଘଟିଗଲା, ଲେନ୍ଦେନ କରିଦେଲ, ତେବେ ତାହା ସମାପ୍ତ ହୋଇଗଲା। କିଛିଦିନ ପୂର୍ବରୁ ଯେତେବେଳେ ଦାଦି ଥିଲେ ସମସ୍ତେ ଗୋଟିଏ ଥର ହାଜି କରିବାର ପାଠକୁ ପକ୍କା କରିଥିଲେ, ନା ଶବ୍ଦ ନାହିଁ, ହାଜି, ବହୁତ ଭଲ କଥା। ତେଣୁ ମଧୁବନ ନିଶ୍ଚିତ ପ୍ରଥମ ନମ୍ବର ଆସିବ। ବାପଦାଦା ଭିତରେ ମଧୁବନ ପାଇଁ ଗର୍ବ କରୁଛନ୍ତି, ଏବେ ତ ମଧୁବନ ସାମ୍ନାକୁ ଆସିଛି, କିନ୍ତୁ ବାପଦାଦା ସବୁ ଜୋନ୍କୁ କହୁଛନ୍ତି ହାଜି ମିଠା ଆତ୍ମା, ଏହି ପାଠ ସମସ୍ତଙ୍କର ପକ୍କା ଅଟେ ତ? କ'ଣ ପକ୍କା ଅଟେ ତ? ମଧୁବନକୁ ତ ପୁରସ୍କାର ଦେବା ଉଚିତ, ଗୋଟିଏ ସେକେଣ୍ଡରେ ବିତି ଯାଇଥିବା କଥାକୁ ଭୁଲି ଯାଇପାରିବ? ଆଚ୍ଛା ଠିକ୍ ଅଛି, ପୁରୁଷାର୍ଥୀ ଅଟ, ଯଦି କିଛି ହୋଇବି ଗଲା ତେବେ ବିତି ଯାଇଥିବା କଥାକୁ ଭୁଲି ଉଡ଼ିଚାଲ। ଉଡ଼ିବା ବାଲା ପଛ କଥାକୁ ଛାଡ଼ି ଦେଇଥାନ୍ତି ତେବେ ଉଡ଼ନ୍ତି ନା? ବହୁତ ଭଲ। ଏବେ ଗୁଜୁରାଟ କୌଣସି ନବୀନତା କରି ଦେଖାଉ। ବାପଦାଦା ତ ଦିଲ୍ଲୀ ବାଲାଙ୍କୁ ମଧ୍ୟ କହିଛନ୍ତି ଏବେ କିଛି ନା କିଛି ନବୀନତା କର। ବାପଦାଦାଙ୍କୁ ସମାଚାର ମିଳିଛି ଯେ ଏବେ ଦେଶ ଏବଂ ବିଦେଶର ଯୁବାବର୍ଗବାଲା ମିଶି ଯେଉଁ ସେବା ଆରମ୍ଭ କରିଛନ୍ତି ସେଥିରେ ବହୁତ ଭଲ ଫଳାଫଳ ମିଳିପାରିବ। ଏବେ ତ ନୂଆ ଉଦ୍ଭାବନ ଆରମ୍ଭ କରିଛନ୍ତି, କିନ୍ତୁ ଭାରତ ବା ବିଦେଶ ନୁହେଁ, ଦୁହେଁ ଯାକ ମିଶି ଆହୁରି ଅଧିକ ଚମତ୍କାରୀ କରିପାରିବେ। ଏବେ ତ ଆରମ୍ଭ କରିଛନ୍ତି, କିନ୍ତୁ ଦିଲ୍ଲୀବାଲା ବହୁତ ଭଲ ସାହସ ଦେଖାଇଛନ୍ତି। ଆରମ୍ଭ ତ କରିଦେଇଛନ୍ତି, କିନ୍ତୁ ସାରା ବିଶ୍ୱରେ ଯଦି ଏହା ବ୍ୟାପିଯିବ, ତେବେ ବିଦେଶ ଏବଂ ଦେଶ ମିଶି କରି ତ ଗୋଟିଏ ବ୍ରାହ୍ମଣ ପରିବାର ସୃଷ୍ଟି ହୋଇଛି, ଏବଂ ଆଗକୁ ବିଶ୍ୱକୁ ମଧ୍ୟ ଏକ ପରିବାର କରିଦେବୁ, ଏହା ବିଶ୍ୱକୁ ଦେଖାଇବାକୁ ହେବ। ଆରମ୍ଭ ତ ହୋଇଯାଇଛି, ଏବେ ମୁସଲମାନମାନେ ମଧ୍ୟ ଆଗକୁ ବଢ଼ୁଛନ୍ତି, କିନ୍ତୁ ଏବେ ଏଭଳି କୌଣସି ବଡ଼ କାର୍ଯ୍ୟକ୍ରମ ପ୍ରସ୍ତୁତ କର ଯେଉଁଥିରେ ମୁଖ୍ୟ ମୁଖ୍ୟ ଦେଶମାନଙ୍କରୁ ଅତିଥିମାନେ ଆସିବେ ଏବଂ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଯାଉ ଯେ ସମସ୍ତେ ଆମେ ଗୋଟିଏ ପିତାର ସନ୍ତାନ, ପରସ୍କର ଭାଇ ଭଉଣୀ ଅଟୁ। ବ୍ରଦରହୁଡ୍ ଅର୍ଥାତ୍ ଭ୍ରାତୃତ୍ୱ, ସିଷ୍ଟରହୁଡ୍ ଅର୍ଥାତ୍ ଭଗ୍ନିତ୍ୱ, ଏହି ସମାଚାର ଖେଳିଯାଉ। ଗୋଟିଏ ହିଁ ମଞ୍ଚ ଉପରେ ସବୁଆଡ଼ର ଲୋକମାନଙ୍କର ବିଶେଷ ଅନୁଭବର କାର୍ଯ୍ୟକ୍ରମ ହେଉ। ଯୋଜନା ତ ସମସ୍ତେ କରୁଛନ୍ତି, ଏବେ ସମସ୍ତେ ବେହଦ ଆଡ଼କୁ ଯାଉଛନ୍ତି, ତେଣୁ ସମସ୍ତଙ୍କୁ ଜଣାପଡ଼ିଯାଉ ଯେ ଏହା ଏକମାତ୍ର ଈଶ୍ୱରଙ୍କର ପରିବାର ଅଟେ, ଏହି କଥା ପ୍ରସିଦ୍ଧ ହୋଇଯାଉ। ବାକି ତ ସମସ୍ତେ ଯେଉଁମାନେ ବି ଆସୁଛ, ସେବା ମଧ୍ୟ କରୁଛ, ସୌପୁରୁଷାର୍ଥ ମଧ୍ୟ କରୁଛ, ଏବଂ ଏହା ଈଶ୍ୱରୀୟ କାର୍ଯ୍ୟ ଅଟେ, ଏହା ମଧ୍ୟ ଦୁନିଆ ପାଇଁ ପ୍ରସିଦ୍ଧ ହୋଇଯିବ। ଗୋଟିଏ ହିଁ ପରିବାର ଇଚ୍ଛା, ଚାରିଆଡ଼ର ପିଲାମାନଙ୍କୁ ବାପଦାଦା ଏବେ ଅଭିନନ୍ଦନ ଦେଉଛନ୍ତି, ପ୍ରତ୍ୟେକ ଦିନ ପ୍ରତ୍ୟେକ ଘଣ୍ଟାରେ ଆଗକୁ ବଢ଼ିବାର ଅଭିନନ୍ଦନ। ସମୟ ତୁମମାନଙ୍କୁ ଅପେକ୍ଷା କରିଛି, ତୁମେ କିନ୍ତୁ ସମୟକୁ ଅପେକ୍ଷା କର ନାହିଁ। ତୁମେମାନେ ସମୟକୁ ଅର୍ଥାତ୍ ସମାପ୍ତିକୁ ଯେତେ ପାଖକୁ ଆଣିବାକୁ ଚାହିଁବ ଆଣିପାରିବ। ସମୟ ଆସିଲେ ପ୍ରସ୍ତୁତ ହୋଇଯିବୁ, ଏହା ତୁମ ବ୍ରାହ୍ମଣମାନଙ୍କର ସଂକଳ୍ପ ହେବା ଉଚିତ ନୁହେଁ। ତୁମେ ସମୟକୁ ପାଖକୁ ଆଣ। ତେଣୁ ବାପଦାଦା ଏବେ କ'ଣ ଜବାବ ଦେବେ, କ'ଣ ଜବାବ ଦେବେ, ସମୟ ଆସିଲା କି ଆସିଲା ଏଇ କଥା କହିବେ। ତୁମମାନଙ୍କ ତରଫରୁ ଏହି ଉତ୍ତର ଦେବୁ, କ'ଣ ଉତ୍ତର ଦେବୁ କୁହ, କ'ଣ ଉତ୍ତର ଦେବୁ। ଏବେ ସମୟକୁ ସମୀପକୁ ଅର୍ଥାତ୍ ପାଖକୁ ଆଣିବାର ଅର୍ଥ ହେଲା ନିଜକୁ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ କରିବା। କାହିଁକି ନା ବାପଦାଦା ଏକା ଏକା ତ ଯିବେ ନାହିଁ, ପିଲାମାନଙ୍କୁ ସାଙ୍ଗରେ ହିଁ ନେଇକରି ଯିବେ। ତେଣୁ ଏହାର ତାରିଖ ନିର୍ଦ୍ଧାର୍ଯ୍ୟ କର, କେତେଦିନ ଭିତରେ ହେବ। କାମ ତ ସମସ୍ତଙ୍କୁ ଦିଆଯାଇଛି, ଏବଂ ପରସ୍ପର ଭିତରେ ପରାମର୍ଶ କର। ବାପଦାଦା ପ୍ରକୃତିକୁ କ'ଣ ଉତ୍ତର ଦେବେ, ପ୍ରକୃତି ବହୁତ ଦୁଃଖୀ ଅଟେ। ଦୁଃଖୀ ଆତ୍ମାମାନେ ମଧ୍ୟ ମନ ଭିତରେ ବହୁତ ଚିତ୍କାର କରୁଛନ୍ତି, ତେଣୁ ମାନସିକ ସେବାକୁ ଏବେ ଅଧିକ ବଢ଼ାଅ। କରୁଛ ମଧ୍ୟ, କିନ୍ତୁ ଏବେ ଲଗାତାର ବଢ଼ି ଚାଲୁ, ତାକୁ ଆହୁରି ବଢ଼ାଅ। କାହିଁକିନା ପ୍ରକୃତି ଏବଂ ଦୁଃଖୀ ଆତ୍ମାମାନେ ବାବାଙ୍କ ପାଖକୁ ଆସୁଛନ୍ତି ଏବଂ ଚିତ୍କାର କରୁଛନ୍ତି, କାରଣ ତୁମେମାନେ ତାଙ୍କୁ କିଛି ଶାନ୍ତିର ବା ସୁଖର ଅନୁଭୂତି କରାଅ। ସେମାନେ ଗୋଟିଏ ସେକେଣ୍ଡ ପାଇଁ ହେଉ ପଛକେ ଶାନ୍ତି ଚାହୁଁଛନ୍ତି, କହୁଛନ୍ତି ଟିକିଏ ଶାନ୍ତି ଦେଇଦିଅ। ଯେପରି କୌଣସି ଭୋକିଲା ଲୋକ ଭାବୁଥାଏ ଟିକିଏ ବି କିଛି ମିଳିଯାଆନ୍ତା କି, ଅଳ୍ପ ଟିକିଏ ବି ମିଳିଯାଆନ୍ତା କି। ତେଣୁ ଏବେ ମାନସିକ ସେବାକୁ ମଧ୍ୟ ବଢ଼ାଅ। ପାଣିର ସେବା ତ କରୁଛ, ବାପଦାଦା ଖୁସି ଅଛନ୍ତି। ଆଚ୍ଛା, ବାପଦାଦା ଯେଉଁ ହୋମୱାର୍କ ଦେଇଛନ୍ତି ତାକୁ ମନେ ରଖିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ମନେ ପକାଇଦେବ। ଆଚ୍ଛା, ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ପିଲାମାନଙ୍କୁ, ବିଶ୍ୱ କଲ୍ୟାଣର କର୍ତ୍ତବ୍ୟରେ ସର୍ବଦା ଆଗକୁ ବଢ଼ୁଥିବା ପିଲାମାନଙ୍କୁ ବାପଦାଦା ଦୃଷ୍ଟି ଦେବା ସହିତ ଆନ୍ତରିକ ସ୍ନେହ ସମ୍ପନ୍ନ ଅଭିନନ୍ଦନ ମଧ୍ୟ ଦେଉଛନ୍ତି। ପ୍ରତ୍ୟେକ ସନ୍ତାନ ଦୂରରେ ବସିଥିଲେ ମଧ୍ୟ ସମ୍ମୁଖରେ ବସିଥିବାର ଅନୁଭବ କରୁଛନ୍ତି, ଏବଂ ବାପଦାଦା ସବୁ ପିଲାଙ୍କୁ ଅନ୍ତର ଭିତରେ ସମାହିତ କରିବା ସହିତ ସମସ୍ତଙ୍କୁ ନମସ୍ତେ ନମସ୍ତେ କରୁଛନ୍ତି। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କ ତରଫରୁ ଆନ୍ତରିକ ଶୁଭେଚ୍ଛା ସହିତ ନମସ୍କାର, ନମସ୍ତେ ନମସ୍ତେ। ବାବାଙ୍କର ବରଦାନ, ସ୍ନେହ ଏବଂ ଶକ୍ତି ରୂପକ ସନ୍ତୁଳନ ଦ୍ୱାରା ସେବା କରୁଥିବା ସଫଳତା ମୂରତ ଭବ। ସ୍ନେହ ଏବଂ ଶକ୍ତି ରୂପକ ସନ୍ତୁଳନ ଦ୍ୱାରା ସେବା କରୁଥିବା ସଫଳତା ମୂରତ ଭବ। ବିସ୍ତାର, ଯେପରି ଗୋଟିଏ ଆଖିରେ ବାବାଙ୍କର ସ୍ନେହ ଏବଂ ଅନ୍ୟ ଆଖିରେ ବାବାଙ୍କ ଦ୍ୱାରା ମିଳିଥିବା କର୍ତ୍ତବ୍ୟ ଅର୍ଥାତ୍ ସେବା ସର୍ବଦା ସ୍ମୃତିରେ ରହୁଛି, ସେହିପରି ସ୍ନେହୀ ମୂରତ ହେବା ସହିତ ଏବେ ଶକ୍ତି ସ୍ୱରୂପ ମଧ୍ୟ ହୁଅ। ସ୍ନେହ ସହିତ ତୁମର ବାଣୀରେ ଏଭଳି ଶକ୍ତି ରହିବା ଦରକାର ଯାହାକି କାହାର ବି ହୃଦୟ ବିଦୀର୍ଣ୍ଣ କରିଦେଉଥିବ। ଯେପରି ମା ପିଲାମାନଙ୍କୁ ଯେମିତିକା ଶବ୍ଦରେ ଶିକ୍ଷା ଦେଲେ ମଧ୍ୟ ମାର ସ୍ନେହ ଥିବା କାରଣରୁ ସେହି ଶବ୍ଦ କଡ଼ା ଲାଗେ ନାହିଁ, ସେହିପରି ଜ୍ଞାନର ଯେଉଁ ସବୁ ସତ୍ୟ ରହସ୍ୟଗୁଡ଼ିକ ରହିଛି ସେଗୁଡ଼ିକୁ ସ୍ୱଷ୍ଟ ଶବ୍ଦରେ ଶୁଣାଅ, କିନ୍ତୁ ଶବ୍ଦ ଭିତରେ ସ୍ନେହ ସମାହିତ ହୋଇଥାଉ, ତାହେଲେ ସଫଳତା ମୂରତ ହୋଇପାରିବ। ସ୍ଲୋଗାନ, ଯଦି ସର୍ବଶକ୍ତିମାନ ପିତାଙ୍କୁ ନିଜର ସାଥୀ କରିଦେବ ତେବେ ପଶ୍ଚାତ୍ତାପ କରିବାରୁ ମୁକ୍ତ ହୋଇଯିବ। ଯଦି ସର୍ବଶକ୍ତିମାନ ପିତାଙ୍କୁ ନିଜର ସାଥୀ କରିଦେବ ତେବେ ପଶ୍ଚାତ୍ତାପ କରିବାରୁ ମୁକ୍ତ ହୋଇଯିବ। ଅବ୍ୟକ୍ତ ଇସାରା ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଯେପରି ସୂର୍ଯ୍ୟର କିରଣ ଚାରିଆଡ଼େ ବ୍ୟାପି ଯାଇଥାଏ ସେହିପରି ମାଷ୍ଟର ସର୍ବଶକ୍ତିମାନ ସ୍ଥିତିରେ ଏପରି ସ୍ଥିତ ରୁହ ଯାହାଦ୍ୱାରା ଶକ୍ତିଗୁଡ଼ିକର ବା ବିଶେଷତାଗୁଡ଼ିକର କିରଣ ଚାରିଆଡ଼େ ବିଚ୍ଛୁରିତ ହେଉଥିବାର ଆତ୍ମାମାନେ ଅନୁଭବ କରନ୍ତୁ। ଏଥିପାଇଁ ମୁଁ ମାଷ୍ଟର ସର୍ବଶକ୍ତିମାନ ବିଘ୍ନ ବିନାଶକ ଆତ୍ମା ଅଟେ ଏହିଭଳି ଉଚ୍ଚ ସମାନର ସ୍ମୃତିରୂପକ ଆସନ ଉପରେ ସ୍ଥିତ ହୋଇ ଯୋଗକୁ ଜ୍ୱାଳା ସ୍ୱରୂପ କର ଯାହାଦ୍ୱାରା କୌଣସି ବି ବିଘ୍ନ ସମ୍ମୁଖକୁ ମଧ୍ୟ ଆସିପାରିବ ନାହିଁ। ଇଚ୍ଛା ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି।